ଭୁବନେଶ୍ୱରରୁ ବସ୍ ଛାଡ଼ିଲା ରାଉରକେଲା ଅଭିମୁଖେ। ବସ୍ରେ 58 ନମ୍ବର ସିଟ୍ରେ ବସିଲେ ତୁଷାର ମିଶ୍ର ବାଣୀବିହାରରୁ। ବସ୍ ଆସି ଲାଗିଲା ବାଦାମବାଡ଼ି ବସ୍ ଷ୍ଟାଣ୍ଡରେ। ପାସେଞ୍ଜରମାନେ ନିଜ ନିଜ ସିଟ୍ରେ ବସିଲେ, କେବଳ 19 ନମ୍ବର ସିଟ୍ଟି ଫାଙ୍କା ରହିଲା। ବସ୍ ଚାଲିଲା ଆଉ ଓଏମ୍ପି ଛକରେ ଉଠିଲେ ଜଣେ ସୁନ୍ଦରୀ ଯୁବତୀ। କଣ୍ଡକ୍ଟର ତାଙ୍କୁ ତାଙ୍କ ସିଟ୍ ଦେଖାଇଦେଲେ, ସେହି ଫାଙ୍କା ଥିବା 19 ନମ୍ବର ସିଟ୍ ହିଁ ତାଙ୍କରି ଥିଲା। ତୁଷାର ମିଶ୍ର ଘର ଭୁବନେଶ୍ୱର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରନ୍ତି, ମେକାନିକାଲ ଇଞ୍ଜିନିୟର ଭାବେ। ଦଶହରା ଛୁଟିରେ ଭୁବନେଶ୍ୱର ଘରକୁ ଆସିଥିଲେ, ଛୁଟି ସାରି ରାଉରକେଲା ଫେରୁଥିଲେ। ଯୁବତୀ ଜଣକ ୱିଣ୍ଡୋ ସାଇଡ୍ ସିଟ୍ରେ ବସିବା ପାଇଁ ତୁଷାରକୁ ଅନୁରୋଧ କଲେ। ତୁଷାର ଅନୁରୋଧ ରକ୍ଷା କରି ସାଇଡ୍ ସିଟ୍କୁ ଛାଡ଼ିଦେଲେ। ବାଟରେ ରାତ୍ରି ଭୋଜନ ପାଇଁ କିଛି ସମୟ ଏକ ଢାବା ପାଖରେ ଅଟକିଲା ବସ୍। ଯାତ୍ରୀମାନେ ଖାଇସାରିବା ପରେ ଗାଡ଼ି ଛାଡ଼ିଲା। ଯାତ୍ରୀମାନେ ପ୍ରାୟ ଶୋଇଗଲେଣି, ବସ୍ର ଲାଇଟ୍ ଲିଭାଇ ଦିଆଗଲା ଅନ୍ୟମାନଙ୍କୁ ନିଦରେ ବ୍ୟାଘାତ ନ ହେବା ପାଇଁ। କିଛି ସମୟ ପରେ ସୁନ୍ଦରୀ ଜଣଙ୍କ ତୁଷାରକୁ ପଚାରିଲେ,
ଆପଣ କୁଆଡ଼େ ଯିବେ?
ତୁଷାର କହିଲା, ରାଉରକେଲା। ଯୁବତୀ ଜଣଙ୍କ କହିଲେ,
ରାଉରକେଲାରେ କ'ଣ ଆପଣଙ୍କ ଘର?
ନା ନା, ଭୁବନେଶ୍ୱରରେ ମୋ ଘର, ରାଉରକେଲାରେ ମୁଁ ସର୍ଭିସ୍ କରେ। ବାହ, କି ସୁନ୍ଦର ସେ ଯୁବତୀଙ୍କର ଭଏସ୍, ଦେଖିବାକୁ ଯେମିତି ସୁନ୍ଦରୀ ଭଏସ୍ ବି ସେମିତି ମନ କିଣା। ଉତ୍କଣ୍ଠିତ ହୋଇ ତୁଷାର ପଚାରିଲା, ଆପଣ କେଉଁଠୁ ଓହ୍ଲେଇବେ? ଯୁବତୀ କହିଲେ,
ରାଉରକେଲାରୁ ଓହ୍ଲେଇ ସେଠୁ 30 କିଲୋମିଟର ପାଖ ଗାଁକୁ ମୁଁ ଯିବି। ଏବେ ଏବେ ମୁଁ ସେଠି ଟିଚରସିପ୍ କରୁଛି, ଆମ ଘର କଟକ, ଆଇ ମିନ୍ ମୋ ଫ୍ୟାମିଲି କଟକରେ ରୁହନ୍ତି।
ଦେହକୁ ଦେହ ଲାଗି ବସିଥିଲେ ଯୁବତୀ ଜଣଙ୍କ, ମୁଣ୍ଡର ଲମ୍ବା କେଶ ଫ୍ୟାନ୍ ପବନରେ ଉଡ଼ି ଉଡ଼ି ବେଳେବେଳେ ତୁଷାର ଦେହକୁ ଛୁଇଁଥିଲା। ଭାରି ଚମତ୍କାର ବାସନା ଆସୁଥିଲା ଯୁବତୀଙ୍କ ଦେହରୁ। କିଛି ସମୟ କଥାବାର୍ତ୍ତା ପରେ ଉଭୟଙ୍କୁ ନିଦ ଆସିଯାଇଥିଲା। ଭୋର ପ୍ରାୟ 4 ହେବ, ହଠାତ୍ ପବନ ଆରମ୍ଭ ହୋଇଗଲା। ରାଉରକେଲା ଅଳ୍ପ ଦୂର ଥାଏ, ପବନର ବେଗ ବଢ଼ି ଚାଲିଲା, ତା ସାଙ୍ଗକୁ ଝିପଚିପ୍ ବର୍ଷା। ବସ୍ର ସମସ୍ତ ଯାତ୍ରୀ ନିଦରୁ ଉଠି ପଡ଼ିଲେ। ଗତକାଲି ନ୍ୟୁଜ୍ ଦେଇଥିଲା ଆଜି ପ୍ରବଳ ପବନ ଆଉ ବର୍ଷା ହେବ ବୋଲି। ବ୍ୟସ୍ତ ହୋଇ ପଡ଼ିଥିଲେ ଯୁବତୀ ଜଣକ।
ଓ ଗଡ୍, ଘରେ ମନା କରୁଥିଲେ ଆଜି ମୁଁ ନ ଆସିବା ପାଇଁ, ହେଲେ ମୁଁ ନମାନି ଚାଲି ଆସିଲି।
ବସ୍ ଆସି ରାଉରକେଲା ବସ୍ ଷ୍ଟାଣ୍ଡରେ ଲାଗିଲା। ସେତେବେଳକୁ ରାତି ପାହି ଆସୁଥାଏ, କିନ୍ତୁ ଝଡ଼ର ବେଗ ବଢ଼ି ଯାଇଥାଏ, ତା ସାଙ୍ଗକୁ ବର୍ଷା ବି। ଅନେକ ଯାତ୍ରୀ ଓହ୍ଲେଇ ଗଲେଣି, କେବଳ 2-3 ଜଣଙ୍କୁ ଛାଡ଼ି। ବ୍ୟସ୍ତ ହୋଇ ପଡ଼ୁଥିଲେ ଯୁବତୀ ଜଣକ। ତୁଷାର କହିଲେ, ମ୍ୟାଡ଼ାମ୍, ଏତେ ବଡ଼ ଝଡ଼ ବର୍ଷାରେ ଆପଣ କେମିତି ଯିବେ? ମୋତେ ଲାଗୁଛି ଆଜି ଆଉ କୌଣସି ଲୋକାଲ୍ ବସ୍ ଯିବେ ନାହିଁ। କାନ୍ଦ କାନ୍ଦ ହୋଇଯାଉଥିଲେ ଯୁବତୀ ଜଣକ। ଆଶ୍ୱାସନା ଦେଇ ତୁଷାର କହିଲେ, ବ୍ୟସ୍ତ ହୁଅନ୍ତୁନି, ଏ ପାଖରେ ମୋ କ୍ୱାର୍ଟର୍, ଚାହିଁଲେ ଆପଣ ରେଷ୍ଟ ନେଇପାରିବେ। ଯୁବତୀ ଜଣକ କହିଲେ,
ହଉ ଠିକ୍ ଅଛି, ଚାଲନ୍ତୁ।
ଦୁହେଁ ବସ୍ରୁ ଓହ୍ଲେଇଲେ। ବହୁତ କଷ୍ଟରେ ତୁଷାର ଗୋଟେ ଅଟୋକୁ ଡାକିଲେ ଆଉ ଦୁହିଁଙ୍କର ଲଗେଜ୍ ନେଇ ରଖିଲେ। ଦୁହେଁ ଅଟୋରେ ବସି ତୁଷାର କ୍ୱାର୍ଟର୍ ଅଭିମୁଖେ ଚାଲିଲେ। ଏତେ ଜୋର ପବନ ଆଉ ବର୍ଷା ଯେ ଅଟୋଟା ଦୋହଲି ଯାଉଥିଲା। ଦୁହେଁ ପୁରା ଉଦା ହୋଇ ସାରିଥିଲେ। ଯୁବତୀ ଜଣଙ୍କ ମନରେ ଆଶଙ୍କା ବାରି ହୋଇ ପଡ଼ୁଥିଲା। ତୁଷାରକୁ ପଚାରିଲେ,
ଆପଣଙ୍କ କ୍ୱାର୍ଟର୍ରେ ଆଉ କିଏ ଅଛନ୍ତି?
ତୁଷାର କହିଲା, କେହି ନାହିଁ, ମୁଁ ଏକା, ଆଇ ଆମ୍ ବ୍ୟାଚେଲର୍। କିଛି ଭାବିବା ପୂର୍ବରୁ କ୍ୱାର୍ଟର୍ ସାମ୍ନାରେ ଅଟୋ ଆସି ଲାଗିଥିଲା, ମୂଷଳଧାରାରେ ବର୍ଷା। ଅଟୋବାଲାକୁ ପଇସା ଦେଇ ରୁମ୍ର ଚାବି ଖୋଲି ଭିତରକୁ ଗଲେ ଦୁହେଁ ପୁରାପୁରି ଓଦା ହୋଇଥାନ୍ତି। ଓଦା ଦେହରେ ଫୁଟି ଉଠୁଥାଏ ଯୁବତୀଙ୍କ ଭରା ଦେହ ଆଉ ଭରା ଯୌବନ। ଆଟାଚିରେ ଶୁଖିଲା ଡ୍ରେସ୍ ବାହାର କଲେ ଯୁବତୀ, ଫ୍ରେଶ୍ ହେବା ପାଇଁ ବାଥରୁମ୍ କଲେ। ୟା ଭିତରେ ନିଜ ଓଦା ପୋଷାକ ବଦଳେଇ ଦେଇଥାଏ ତୁଷାର। ବାଥରୁମ୍ରୁ ସର୍ଟ ପ୍ୟାଣ୍ଟ ଆଉ ଟି ସାର୍ଟ ପିନ୍ଧି ବାହାରିଲେ ଯୁବତୀ। ଗ୍ୟାସ୍ରେ ଚା କରୁଥାଏ ତୁଷାର, ଗରମ ଚା ଆଉ ବିସ୍କୁଟ୍ ପାଣି ଦେଲା। ଖରାପ ଭାବିବେନି, ଆପଣଙ୍କ ନାଁଟା ଏପର୍ଯ୍ୟନ୍ତ ଜାଣିପାରିଲେନି। ଯୁବତୀ କହିଲେ,
ମୋ ନା ମନୀଷା, ମନୀଷା ଦାସ।
ଧୀରେ ଧୀରେ ପବନ ଏକ ପ୍ରକାର ଛୋଟ ବାତ୍ୟାର ରୂପ ନେଇ ସାରିଥାଏ। କେତେବେଳେ କରେଣ୍ଟ ବି ଚାଲିଯାଇଥାଏ, ଘର ସାରା ଅନ୍ଧାର। କ୍ୟାଣ୍ଡେଲ୍ଟି ଜଳେଇଥିଲା ତୁଷାର, ପରସ୍ପରର ପାରିବାରିକ ପରିଚୟ ପର୍ବ ସାରିଲା ପରେ ଖିଆପିଆ ସରିଲା। ସନ୍ଧ୍ୟା ହୋଇଗଲାଣି, ତଥାପି ଝଡ଼ବାତ୍ୟା କମିବାର ନାହିଁ। ମୋବାଇଲରେ ବି ଚାର୍ଜ ନାହିଁ। ରାତିର ଖାଇବା ପ୍ରସ୍ତୁତ କରୁଥିଲା ତୁଷାର, ସାହାଯ୍ୟ କରୁଥିଲା ତାକୁ ମନୀଷା। ମନୀଷାର ସୌନ୍ଦର୍ଯ୍ୟ ପାଖରେ ବନ୍ଧା ପଡ଼ି ଯାଇଥିଲା ତୁଷାର, ତାର ସେକ୍ସି ଚେହେରା ପାଖରେ ଅଟକି ଯାଇଥିଲା। ଡିନର ସରିଲା, ଅନ୍ୟ ଏକ ରୁମ୍ରେ ମନୀଷାକୁ ଶୋଇବା ପାଇଁ କହିଲା ତୁଷାର। ହେଲେ ଏତେ ଅନ୍ଧାର ଭିତରେ ଏକା ଏକା ସେ ଘରେ ଶୋଇବାକୁ ମନା କଲା ମନୀଷା।
ନାଇଁ ମାନେ ମୋତେ ଅନ୍ଧାରରେ ଭାରି ଡର ଲାଗେ, ମୁଁ ଏକା ଏକା ସେ ଘରେ ମୁଁ ଶୋଇପାରିବିନି,
ତୁଷାର କହିଲା। ଆରେ ମୁଁ ଏଇଠି ଶୋଉଛି, ଭୟ କ'ଣ? ଏକା ଏକା ଶୋଇବାକୁ ରାଜି ହେଲାନି ମନୀଷା, ବାଧ୍ୟ ହୋଇ ସେ ଘରେ ଚଟାଣରେ ବିଛଣା ପଡ଼ୁଥିଲା ତୁଷାର, ମନା କଲା ମନୀଷା।
ଆରେ ଇଏ କ'ଣ, ଆପଣ ତଳେ ଶୋଇବେ ଆଉ ମୁଁ ବେଡ଼ରେ? ନୋ ନୋ ନୋ, ଆସନ୍ତୁ, ଏତେ ବଡ଼ ବେଡ଼ ପଡ଼ିଛି, ଏଇଠି ଶୋଇପଡ଼ୁନାହାନ୍ତି, ଆସନ୍ତୁ,
କୁଣ୍ଠାବୋଧ କରୁଥିଲା ତୁଷାର। ମନୀଷା କହିଲା,
କିଛି ମାଇଣ୍ଡ କରୁଛନ୍ତି କି? ସେମିତି କିଛି ନାହିଁ ମ, ଆଡ଼ଜଷ୍ଟ କରିନେବା।
ଖରାପ ଲାଗୁଥିଲେ ବି ବାଧ୍ୟ ହୋଇ ଶୋଇଲା ତୁଷାର, ହେଲେ ନିଦ ହେଉନଥାଏ। ମନୀଷାର ଦେହର ବାସ୍ନା ତାକୁ ଆନମନା କରିଦେଉଥାଏ, ଦେହରେ ଶିହରଣ ବଢ଼ିଯାଉଥାଏ। ମନୀଷା କେଶର ବିଦେଶୀ ସାମ୍ପୁର ମହକରେ, ମନୀଷାର କଳା ମେଘୁଆ କେଶ ଦେହରେ ଦହନ ଖେଳି ପକାଉଥାଏ ତୁଷାରର। ବାହାରେ ଘୋ ଘୋ ପବନ ସାଙ୍ଗକୁ ବର୍ଷା, ଭିତରେ ଦୁଇଟା ଦେହରେ ଉତ୍ତାପ। ଘୋଡ଼ି ହୋଇ ଶୋଇଥାଏ ମନୀଷା, ନିଦ ଭାଙ୍ଗିଗଲା ଅଧରାତିରେ, ଦେଖିଲା ତୁଷାର ତା ପାଖକୁ ଲାଗି ଶୋଇଛି। ତୁଷାରକୁ ବି ଘୋଡ଼େଇ ଦେଲା, ଗୋଟେ କମ୍ବଳ ଭିତରେ ଦୁଇଟା ଦେହ। ମନୀଷା ତୁଷାର ପାଖକୁ ଲାଗି ଆସିଲା, ଗୋଡ଼ ଉପରେ ଗୋଡ଼ ପକାଇଲା। ତୁଷାର ଦେହରେ ଉତ୍ତେଜନା ପଡ଼ିଗଲା, ମନୀଷା ଉପରେ ସେ ହାତ ପକାଇଲା। ମନୀଷା ସିହିରି ଉଠିଲା, ବୁଲି ପଡ଼ି ତୁଷାର ଉଠରେ ଉଠ ରଖିଲା, କହିଲା,
ତୁଷାର ମୋ ପାଖକୁ ଆଉ ଟିକେ ଲାଗି ଆସ, ଆସ ତୁଷାର ଆସ।
ଭିଡ଼ି ଆଣିଲା ତୁଷାର ନିଜ ଆଡ଼କୁ ବହୁତ ପାଖକୁ ମନୀଷାକୁ, ଚୁମ୍ବନ ପରେ ଚୁମ୍ବନ ଆଙ୍କିଦେଲା ମନୀଷାର ତତଲା ଉଠରେ। ମନୀଷା ନିଜକୁ ସମ୍ଭାଳି ପାରିଲାନି, ଜଡ଼େ ହୋଇଗଲା ତୁଷାରର ବାହୁବନ୍ଧନୀରେ। ଦୁହେଁ କାମାନ୍ଧ ହୋଇଯାଉଥିଲେ ପବନର ତାଳେ ତାଳେ, କମ୍ବଳର ଉଷ୍ମତା ଭିତରେ ଖୋଜି ବୁଲୁଥିଲେ ପରସ୍ପରର ଦେହର ଭୂଗୋଳକୁ, ମେଣ୍ଟେଇ ଚାଲୁଥିଲେ ଶୋଷ।
ତୁଷାର ତମେ ନା, ତମେ ବହୁତ ସୁନ୍ଦର,
ତମେ ତ ମୋଠୁ ଅଧିକା।
ତୁଷାର ମୁଁ ଗୋଟେ କଥା କହିବି।
କ'ଣ କୁହ?
କଥା ଦିଅ, ମୋତେ କେବେ ଭୁଲିବନି ତ?
ଜମାରନ।